ଏଇ ପ୍ରବଳ ଘୂର୍ଣ୍ଣିବାତ୍ୟାର ଯୋଉ ଫରୱାର୍ଡ ସେକ୍ଟର ଯେଉଁ କ୍ଲାଉଡ୍ସ ରହିଛି ସେଗୁଡ଼ିକ ବର୍ତ୍ତମାନ ସ୍ଥଳଭାଗ ଆଡ଼କୁ ଗତି କରୁଛି। ବିଶେଷତଃ କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଡିଷ୍ଟ୍ରିକ୍ଟ ଯେଉଁ ଉପକୂଳ ଅଞ୍ଚଳ ରହିଛି ସେଠାରେ ଏହା ପ୍ରବେଶ କରୁଛି ଏବଂ ସେ ଅନୁସାରେ ବର୍ଷା ବଢ଼ିବାକୁ ଲାଗିଛି। ଆସନ୍ତା 3-4 ଘଣ୍ଟା ମଧ୍ୟରେ ଏହା ଉପକୂଳ ଅତିକ୍ରମ କରିବ ଭିତରକନିକା ଏବଂ ଧାମରା ପାଖରେ ଏବଂ ସେତେବେଳେ ପବନର ବେଗ 100-120 କିମି/ଘଣ୍ଟା ହେବାର ସମ୍ଭାବନା ଏବଂ ଏଇ ଯେଉଁ ଲ୍ୟାଣ୍ଡଫଲ୍ ପ୍ରୋସେସ୍ ଆରମ୍ଭ ହୋଇଛି ବର୍ତ୍ତମାନ ତାହା ଜାରି ରହିବ ଆସନ୍ତାକାଲି ସକାଳ ଯାଏ। ପବନର ବେଗ ବର୍ତ୍ତମାନ 100-110 ଗୋଷ୍ଠୀ 120 ଯାହା ଆମେ କହିଥିଲୁ ସେଇ ପବନ ଚାଲିଛି, ଠିକ ପବନ ନୁହେଁ। ଆଉ 3 ଘଣ୍ଟା ଖଣ୍ଡେ ଭିତରେ ଯେତେବେଳେ ଏହାର କେନ୍ଦ୍ର ସ୍ଥଳଭାଗ ଛୁଇଁଯିବ ତାପରେ ଧୀରେ ଧୀରେ ଏହା ପବନର ବେଗ କମିବାକୁ ଲାଗିବ। କିନ୍ତୁ ବିଶେଷ ଭାବରେ ଦୁର୍ବଳତା ଦେଖିବାକୁ ମିଳିବ ସକାଳ ପରେ। ବର୍ତ୍ତମାନ ଏ ଯୋଉ ଆର୍ଲି ଆୱାର୍ସ ବର୍ତ୍ତମାନ ଚାଲିଛି, ଆର୍ଲି ଆୱାର୍ସରୁ ଆର୍ଲି ମର୍ଣ୍ଣିଂ ଯାଏ ଏହି ପବନ ରହିବ 100-120 କିମି/ଘଣ୍ଟା। ସିଭିୟର ସାଇକ୍ଲୋନ୍ ଷ୍ଟର୍ମ ଧୀରେ ଧୀରେ ଏହା ଆସନ୍ତାକାଲି ପୂର୍ବାହ୍ନରେ ପରିଣତ ହେବାର ସମ୍ଭାବନା ରହିଛି ଏବଂ ଦ୍ୱିପ୍ରହର ବେଳକୁ ଏହା ପୁଣି ଅଧିକ ଦୁର୍ବଳ ହେବାର ସମ୍ଭାବନା ରହିଛି। ଆଫ୍ଟରନୁନ୍ରେ ଏହା ଗୋଟିଏ ଅପାତ ବା ଗଭୀର ଅପାତରେ ପରିଣତ ହେବାର ସମ୍ଭାବନା ରହିଛି ଯେତେବେଳେ କି ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଥିବ।